ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ପବିତ୍ରକରଣ। ନମସ୍କାର ପ୍ରିୟ ଶ୍ରୋତା। ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ତାହାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ପରମପିତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଉ ଆଜିର ଆଲୋଚନା ହେଉଛି ପବିତ୍ରକରଣ। ପ୍ରିୟ ଶ୍ରୋତା, ପାପୀ ପାପରୁ ଉଦ୍ଧାର ହେବାର ଅଛି। ଯଦି ପାପୀ ପାପରୁ ଉଦ୍ଧାର ହେବ ନାହିଁ, ତାହା ହେଲେ ଯାହା ଆମେ କହୁ ମୁକ୍ତି ପାଇବାର ଅସମ୍ଭବ। ଯେହେତୁ ପାପ ପାପୀକୁ ମୃତ୍ୟୁ ଆଡ଼କୁ ନେଇଥାଏ, ଯେପରି ରୋମିଓ 4:1-4 ସାଧୁ ପାଉଲ ଲେଖନ୍ତି, ତେବେ ଶରୀର ଅନୁସାରେ ଆମ୍ଭମାନଙ୍କ ପିତୃପୁରୁଷ ଅବ୍ରାହମ କ'ଣ ପାଇଅଛନ୍ତି ବୋଲି ଆମ୍ଭେମାନେ କହିବା? କାରଣ ଅବ୍ରାହମ ଯଦି କ୍ରିୟାକର୍ମ ଦ୍ୱାରା ଧାର୍ମିକତା ଗଣିତ ହେଲେ, ତେବେ ତାହାଙ୍କ ଗର୍ଭର କାରଣ ଅଛି, କିନ୍ତୁ ଈଶ୍ୱରଙ୍କ ନିକଟରେ ନୁହେଁ। କାରଣ ଶାସ୍ତ୍ର କ'ଣ କୁହେ? ଅବ୍ରାହମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲେ। ଯେ କର୍ମ କରେ ତାହା ପକ୍ଷ ତାର ବେତନ ଅନୁଗ୍ରହ ରୂପେ ଗଣିତ ହୁଏ ନାହିଁ, ମାତ୍ର ଦୟା ବୋଲି ଗଣିତ ହୁଏ। ପ୍ରିୟ ଶ୍ରୋତା, ଖ୍ରୀଷ୍ଟିଆନ ଆପଣା ପ୍ରେମ ପ୍ରକାଶ କରିବାକୁ ହେବ। ଯଦି ଖ୍ରୀଷ୍ଟିଆନ ସ୍ୱରୂପ ଖ୍ରୀଷ୍ଟିଆନ ଜୀବନରେ ଆମେ ଅଛୁ, ଈଶ୍ୱରଙ୍କ ପ୍ରେମ ଯଦି ଆମେ ନିଜକୁ ପ୍ରକାଶନ କରିବା, ତାହେଲେ ଆମେ ଖ୍ରୀଷ୍ଟିଆନ ବୋଲି କିପରି କହିବା? ଯେପରି ସାଧୁ ପାଉଲ କହନ୍ତି ଗାଲାତୀୟ 3:1-4, ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମମାନଙ୍କୁ ମୋହିତ କଲା? ତୁମମାନଙ୍କ ଚକ୍ଷୁ ସମ୍ମୁଖରେ ତ କ୍ରୁଶରେ ହତ ଯୀଶୁଖ୍ରୀଷ୍ଟଙ୍କ ଚିତ୍ର ଅଙ୍କିତ ହୋଇଥିଲା। ମୁଁ ତୁମମାନଙ୍କଠାରୁ କେବଳ ଏହା ଜାଣିବାକୁ ଇଚ୍ଛା କରେ, ତୁମ୍ଭେମାନେ କ'ଣ ବ୍ୟବସ୍ଥାର କ୍ରିୟାକର୍ମ ହେତୁ ନା ବିଶ୍ୱାସରେ ଶୁଣିବା ହେତୁ ଆତ୍ମାର ପାଇଥିଲ? ତୁମ୍ଭେମାନେ କ'ଣ ଏପରି ନିର୍ବୋଧ? ଆତ୍ମାରେ ଆରମ୍ଭ କରି ତୁମ୍ଭେମାନେ କି ଏବେ ଶରୀରରେ ସିଦ୍ଧ ହେବାକୁ ଯାଉଅଛ? ତୁମେମାନେ କି ବ୍ୟର୍ଥରେ ଏତେ କ୍ଲେଶ ଭୋଗ କରିଅଛ? ତାହା କ'ଣ ପ୍ରକୃତର ବ୍ୟଥା? ପ୍ରିୟ ଶ୍ରୋତା, ପବିତ୍ରକରଣ ହେଉଛି ଜୀବନରେ ସେହି ଅନୁସାରେ ଚାଲିବା। ପବିତ୍ରକରଣ ହେଉଛି ଜୀବନରେ ଯାହା ଯାହା ଆମେ ବିଶ୍ୱାସ କରୁ, ଧାର୍ମିକ କାର୍ଯ୍ୟ କରୁ, ତାହାକୁ ଆମେ ଅନୁସରଣ କରିବା, ସେହି ହିସାବରେ ଆମେ ଚାଲିବା। ଯେପରି ଫିଲିପିୟ 1:6 କହେ, କାରଣ ଯେ ତୁମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି। ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। ସେହିପରି ଜହନ 17:17 କହନ୍ତି, ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମର ବାକ୍ୟ ତ ସତ୍ୟ। କେଡ଼େ ସୁନ୍ଦର ଭାବେ ପବିତ୍ର ଶାସ୍ତ୍ର ଆମମାନଙ୍କୁ ବର୍ଣ୍ଣନା କରି କହୁଅଛନ୍ତି, ଆଉ କେଡ଼େ ସୁନ୍ଦର ଭାବେ ଯୀଶୁ ଖ୍ରୀଷ୍ଟ ଆପଣା ପିତାଙ୍କଠାରେ ପ୍ରାର୍ଥନା କରୁଛନ୍ତି କି ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ଯେହେତୁ ତୁମର ବାକ୍ୟ ହେଉଛି ସତ୍ୟ। ପ୍ରିୟସତା, ଖ୍ରୀଷ୍ଟିଆନ ଜୀବନରେ ଆମ ସମ୍ପର୍କ ଯୀଶୁଙ୍କ ସହ ରହିବା ଅଛି ବା ରହିବାର ଅଛି। ଯଦି ସେଇ ବାକ୍ୟ ଅନୁସାରେ ଯଦି ଆମେ ନ ରହିବା, ତାହେଲେ ଆମ ଖ୍ରୀଷ୍ଟିଆନ ଜୀବନର ମାନ୍ୟ ହେଉଛି ବୃଥା। ଯେପରିକି ଫିଲିପିୟ 3:7-9 ସାଧୁ କହନ୍ତି, କିନ୍ତୁ ଯାହା ସବୁ ମୋ ପକ୍ଷରେ ଲାଭଜନକ ବା ଯାହା ସବୁ ମୋ ପକ୍ଷରେ ଲାଭଜନକ ଥିଲା, ସେହି ସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି। ହଁ ପ୍ରିୟ ଶ୍ରୋତା, ଆମେ ବେଳେ ବେଳେ ଭାବିଥାଉ କି ଲାଭଜନକ ହେଉଛି ଉତ୍ତମ, ମାତ୍ର ଏଠି ସାଧୁ ପାଉଲ କହନ୍ତି ଖ୍ରୀଷ୍ଟ ନିମନ୍ତେ ଏହା କ୍ଷତିଜନକ ବୋଲି ଗଣ୍ୟ କରିଅଛି। ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି ସେହି ସବୁ ଅବର୍ଜା ସ୍ନୋସ ରୂପେ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ। ପୁଣି ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟିଆନ ଠାରେ ବା ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଈଶ୍ୱର ଦତ୍ତ ବିଶ୍ୱସ୍ତମୂଳକ ଧାର୍ମିକତା ପ୍ରାପ୍ତ ହୁଏ। ହଁ ପ୍ରିୟ ଶ୍ରୋତା, ଖ୍ରୀଷ୍ଟଙ୍କ ଠାରେ ହିଁ ଆମେ ଧାର୍ମିକତା ପ୍ରାପ୍ତ ହେଉ, ବିଶ୍ୱାସ ଦ୍ୱାରା। ଆଉ ବିଶ୍ୱାସ ହେଉଛି ମୂଳ ଦ୍ୱାର, ତାଙ୍କଠାରେ ଆମେ ବିଶ୍ୱାସ କରିବାର ଅଛି, ଖ୍ରୀଷ୍ଟଙ୍କ ଠାରେ ହିଁ ଆମେ ବିଶ୍ୱାସ କରିବାର ଅଛି। ଯଦି ଆମେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଆଉ ତାହାଙ୍କ ଆଜ୍ଞା ପାଳନ ବ୍ୟବସ୍ଥା ପାଳନ କରିବା, ତେବେ ଆମେ ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଈଶ୍ୱର ଦତ୍ତ ବିଶ୍ୱାସମୂଳକ ଧାର୍ମିକତା ଆମେ ପ୍ରାପ୍ତ ହେବା। ଯେପରିକି ଗାଲାତୀୟ 6:14 ପାଉଲ କହନ୍ତି, କିନ୍ତୁ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କୃଷ ବ୍ୟତୀତ ଆଉ କାହିଁରେ ଦର୍ପ କରିବା, ମୋ ଠାରୁ ଦୂରେ ଥାଉ। ତାହାଙ୍କ ଦ୍ୱାରା ଜଗତମ ପ୍ରତି ଓ ମୁଁ ଜଗତ ପ୍ରତି କୃଷରେ ହତ ହୋଇଅଛି। କେଡ଼େ ସୁନ୍ଦର ଭାବରେ ସାଧୁ ପାଉଲ ଆପଣାକୁ ଈଶ୍ୱରଙ୍କ ହସ୍ତରେ ସମର୍ପଣ କରି ଏହି କଥା କହୁଅଛନ୍ତି। ଆମ ଘନିଷ୍ଠ ସମ୍ପର୍କ ଯୀଶୁଙ୍କ ସହ ହେବା ଉଚିତ। ଯଦି ଆମ ସମ୍ପର୍କ ଯଦି ସଠିକ୍ ନାହିଁ, ଆମ ଚାଲିଚାଲଣରେ ଯଦି ସଠିକ୍ ନାହିଁ, ଆମ କଥାବାର୍ତ୍ତାରେ ଯଦି ସଠିକ୍ ନାହିଁ, ଯଦି ଆମ ଜୀବନରେ ଖ୍ରୀଷ୍ଟଙ୍କ ଜୀବନ ଅନ୍ୟମାନେ ଦେଖିପାରୁନାହାନ୍ତି, ତାହେଲେ ଆମ ଖ୍ରୀଷ୍ଟୀୟ ଜୀବନ ହେଉଛି ବୃଥା। ରୋମିଓ 6:3-4 କହେ, ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମନ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମାନେ ଜାଣିନାହଁ? ଅତ ଏବେ ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତ୍ୟୁମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ପାଦିତ ହେଲେ, ଆମେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ। ପ୍ରିୟ ଶ୍ରୋତା, ଆମେମାନେ ଯେତେ ଲୋକ ଯୀଶୁ ଖ୍ରୀଷ୍ଟଙ୍କଠାରେ ବାପ୍ତିଜିତ ହୋଇଅଛୁ, ଏହା ଦର୍ଶାଏ ତାହାଙ୍କ ମରଣରେ ଆମେ ବାପ୍ତିଜିତ ହୋଇଅଛୁ। ଆମେ ଏହା ଜାଣୁ, ଆମେମାନେ ବାପ୍ତିସ୍ମ ଦ୍ୱାରା ମରଣ ତାହାଙ୍କ ସହିତ ସମାପ୍ତି ପ୍ରାପ୍ତ ହୋଇଅଛୁ। ଆଉ ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତ୍ୟୁମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ତାପିତ ହେଲେ, ଆମେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରିବା। ଆମ ଏକ ଖ୍ରୀଷ୍ଟିଆନ ଜୀବନର ଲକ୍ଷ୍ୟ ରହିବାର ଅଛି, ଯେପରିକି ଫିଲିପିୟ 3:13-14 କହେ, ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି, ପଛାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି। କେତେ ସୁନ୍ଦର ଭାବରେ ସାଧୁ ପାଉଲ ଆପଣାକୁ ପ୍ରକାଶ କରି କହୁଅଛନ୍ତି କି ସେ ଦୌଡ଼ୁଅଛନ୍ତି, ପ୍ରାଣପଣ କରି ଲକ୍ଷ୍ୟ କରି ସ୍ଥଳକୁ ସେ ଦୌଡ଼ୁଅଛି। ଖ୍ରୀଷ୍ଟିଆନ ଜୀବନ ହେଉଛି ଏହି ଲକ୍ଷ୍ୟ, ଯେପରି 1 ଜହନ 4:11-13 କହେ, ହେ ପ୍ରିୟମାନେ, ଈଶ୍ୱର ଯଦି ଆମମାନଙ୍କୁ ଏପରି ପ୍ରେମ କଲେ, ତେବେ ଆମମାନଙ୍କ ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ। କେହି କେବେ ଈଶ୍ୱରଙ୍କୁ ଦେଖିନାହିଁ। ଆମେମାନେ ଯଦି ପରସ୍ପରକୁ ପ୍ରେମ କରୁ, ତାହେଲେ ଈଶ୍ୱର ଆମମାନଙ୍କଠାରେ ଅଛନ୍ତି ଓ ତାହାଙ୍କ ପ୍ରେମ ଆମମାନଙ୍କଠାରେ ସିଦ୍ଧ ହୋଇଅଛି। ଆମେମାନେ ଯେ ତାହାଙ୍କଠାରେ ଅଛୁ ଓ ସେ ଆମମାନଙ୍କଠାରେ ଅଛନ୍ତି, ଏହା ଆମେମାନେ ଜାଣୁ, କାରଣ ସେ ଆମମାନଙ୍କୁ ଆପଣା ଆତ୍ମାଙ୍କ ସହଭାଗିତା ଦାନ କରିଅଛନ୍ତି। ହଁ ପ୍ରିୟ ଶ୍ରୋତା, ତାହା ହିଁ ନୁହେଁ କି ଅନ୍ୟମାନେ ମଧ୍ୟ ଆମ ଜୀବନରେ ଯୀଶୁଖ୍ରୀଷ୍ଟ ଅଛନ୍ତି ବୋଲି ଦେଖିବେ, ସାକ୍ଷାତ କରିବେ, କହିବେ। ଯେପରି 2 ତିମୋଥି 1:12 କହେ, ଏହି କାରଣରୁ ମଧ୍ୟ ମୁଁ ଏହିସବୁ ଦୁଃଖ ଭୋଗ କରୁଅଛି, ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି ତାହାଙ୍କୁ ଜାଣେ, ପୁଣି ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି ତାହା ମହାଦିନ, ଯାହାକି ବିଚାର ଦିନ ପର୍ଯ୍ୟନ୍ତ ସୁରକ୍ଷାରେ କରିବାକୁ ସେ ଯେ ସମର୍ଥ ଅଛନ୍ତି, ଏହା ଦୃଢ଼ ରୂପେ ବିଶ୍ୱାସ କରୁଅଛି। କ'ଣ ଏହି ବିଶ୍ୱାସ ଆମମାନଙ୍କଠାରେ ଅଛି କି? ତାହେଲେ ନିଜକୁ ପ୍ରଶ୍ନ କରନ୍ତୁ ପ୍ରିୟ ଶ୍ରୋତା। ଜହନ 10:27-29 କହେ, ମୋ ମେଷ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି, ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ନ ହେବେ ନାହିଁ, ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। ମୋହର ପିତା ମୋତେ ଯାହା ଦେଇଅଛନ୍ତି ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରିପାରେ ନାହିଁ। ଆମ୍ଭେ ଭୟ କରିବା ଉଚିତ ନୁହେଁ, ଆଉ ଖ୍ରୀଷ୍ଟଙ୍କ ସୁରକ୍ଷାରେ ବିଶ୍ୱାସ କରିବା ଉଚିତ, ଯେହେତୁ ଈଶ୍ୱର ଆମମାନଙ୍କୁ ଆଶ୍ୱାସନା ଦେଇ କହିଅଛନ୍ତି କି କ'ଣ ଆମ ହସ୍ତରୁ ସେମାନଙ୍କୁ ହରଣ କରିପାରିବେ ନାହିଁ, ତାଙ୍କ ହସ୍ତରୁ କେହି ବି ଆମମାନଙ୍କୁ ହରଣ କରିବେ ନାହିଁ। ଯେପରିକି 1 ଜହନ 4:18 କହେ, ପ୍ରେମରେ ଭୟ ନଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟରୁ ଦୂର କରେ, କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ, ଆଉ ଯେ ଭୟ କରେ ସେ ପ୍ରେମରେ ସିଦ୍ଧ ନୁହେଁ। 1 ଜହନ 5:11-13 କହେ, ସେହି ସାକ୍ଷ୍ୟ ଏହି ଯେ ଈଶ୍ୱର ଆମମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି, ଯେ ପୁତ୍ରଙ୍କୁ ପାଇଅଛି ସେ ଜୀବନ ପାଇଅଛି, ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପାଇନାହିଁ ସେ ଜୀବନ ହିଁ ପାଇନାହିଁ। ଈଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମାନେ ଯେପରି ଜାଣ ଯେ ତୁମେମାନେ ଅନନ୍ତ ଜୀବନ ପାଇଅଛ, ଏଥି ନିମନ୍ତେ ମୁଁ ତୁମମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି ବୋଲି ସାଧୁ ପାଉଲ କହୁଅଛନ୍ତି। ସେହି କଥା ସେହି ବାର୍ତ୍ତା ଆଜି ଆମମାନଙ୍କୁ ବି ଲାଗୁ ହେଉଅଛି। ଦ୍ୱିତୀୟ ତିମତି 1:12 କହେ, ଏହି କାରଣରୁ ମଧ୍ୟ ମୁଁ ଏହିସବୁ ଦୁଃଖ ଭୋଗ କରୁଅଛି, ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କ ଠାରେ ବିଶ୍ୱାସ କରିଅଛି ତାହାଙ୍କୁ ମୁଁ ଜାଣେ, ପୁଣି ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି ତାହା ମୋ ମହାଦିନ, ତାହା ହେଉଛି ବିଚାର ଦିନ ପର୍ଯ୍ୟନ୍ତ ସୁରକ୍ଷାରେ କରିବାକୁ ସେ ସମର୍ଥ ଅଟନ୍ତି। ଏହା ଦୃଢ଼ ରୂପେ ସେ ବିଶ୍ୱାସ କରୁଛନ୍ତି। ଜହନ 10:27-29 ଯଦି ଆମେ ପଢ଼ିବା, ଯୀଶୁଖ୍ରୀଷ୍ଟ କହନ୍ତି, ଆଉ ଥରେ ମୋ ମେଷ ସବୁ ମୋର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋର ପଛେ ପଛେ ଚାଲନ୍ତି, ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ, ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବେ ନାହିଁ। ମୋର ପିତା ମୋତେ ଯାହା ଦେଇଅଛନ୍ତି ତାହା ସବୁଠାରୁ ବହୁମୂଲ୍ୟ, ଆଉ ପିତାଙ୍କ ହସ୍ତରୁ କେହି ତାହା ହରଣ କରିପାରେ ନାହିଁ। ପ୍ରିୟ ଶ୍ରୋତା, ପବିତ୍ରକରଣ ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ ନେଇଥାଏ। ଯଦି ଆମେ ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥାଉ ତାହେଲେ ଆମମାନଙ୍କ ଜୀବନରେ ପବିତ୍ରକରଣ ସମ୍ପୂର୍ଣ୍ଣ ରୂପେ ନେଇଥାଏ। ଯେପରି 1 John 3:2 କହେ, ହେ ପ୍ରିୟମାନେ, ବର୍ତ୍ତମାନ ଆମେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଆଉ ଆମେମାନେ କ'ଣ ହେବା ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଆମେମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ଆମେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି ଆମେମାନେ ସେହିପରି ତାହାଙ୍କ ଦର୍ଶନ କରିବା। ଫିଲିପିୟ 3:10 କହେ, ଯେପରି ମୁଁ ତାହାଙ୍କୁ ତାହାଙ୍କ ପୁନରୁତ୍ଥିତ ଶକ୍ତି ଓ ତାହାଙ୍କ ମୃତ୍ୟୁ ଭୋଗର ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖ ଭୋଗରେ ସହଭାଗିତ ଜ୍ଞାତ ହୁଏ। ପ୍ରିୟ ଶ୍ରୋତା, ଏହା ହେଉଛି ପବିତ୍ରକରଣ। ଯଦି ଏହି ପବିତ୍ରକରଣକୁ ଆଗକୁ ନେବା, ସେହି ପ୍ରକାରେ ଚାଲିବା, ବିଶ୍ୱାସରେ ଚାଲିବା, ଯେପରି ସାଧୁ ପାଉଲ ଆମମାନଙ୍କୁ ବର୍ଣ୍ଣନା କରି କହିଥିଲେ, ଯଦି ଆମେ ବିଶ୍ୱାସ କରିବା, ବିଶ୍ୱାସ ଦ୍ୱାରା ଆମେ ପବିତ୍ର ଗଣନା କରାଯିବା, ଆଉ ସେହି ପବିତ୍ରତାକୁ ଆମେ ସେହି ବିଚାର ଦିନରେ ଆମମାନଙ୍କୁ ବିଚାର କରାଯିବ, ଆଉ ସେହି ବିଚାର ସ୍ଥାନରେ ଆମେ ସୁରକ୍ଷାରେ ରହିବା। ଯେହେତୁ ଆମ ପ୍ରଭୁ ଆମମାନଙ୍କୁ ଜୀବନ ଦାନ ଦିଅନ୍ତି, ଯେହେତୁ ତାଙ୍କଠାରେ ଆମେ ବିଶ୍ୱାସ କରୁଛୁ। ପ୍ରିୟ ଶ୍ରୋତା, କ'ଣ ସେହି ଯୀଶୁଙ୍କଠାରେ ଆପଣ ବିଶ୍ୱାସ କରୁଛନ୍ତି କି? ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଆମ ଜୀବନ ତୁମ ସେହି ସତ୍ୟମୟ ହସ୍ତରେ ସମର୍ପଣ କରୁଅଛୁ। ଆମେ ପାପି, ଆମ ପାପ ସବୁ ତୁମେ କ୍ଷମା କର। ଏକ ଧାର୍ମିକ ଜୀବନ ରୂପେ ଚାଲିବା ପାଇଁ ଆମମାନଙ୍କୁ ଆଶୀର୍ବାଦ କର। ଯେହେତୁ ଆମେ ପାପମୟ ପୃଥିବୀରେ ବାସ କରୁଅଛୁ, ଆମ ପ୍ରତି କଥାବାର୍ତ୍ତା, ଚାଲିଚଳନ, ପ୍ରତି କାର୍ଯ୍ୟରେ ଆମେ ପାପ କରି ଚାଲି ରହିଅଛୁ। ହେ ପ୍ରଭୁ, ଆମେ ତୁମଠାରେ ବିଶ୍ୱାସ କରୁଅଛୁ, ଆମ ପାପ ସବୁ କ୍ଷମା କର, ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ଭାବରେ ଧୋଇଦିଅ, ଯେପରିକି ଏକ ଧାର୍ମିକ ଜୀବନ, ଏକ ପବିତ୍ର ଜୀବନ ବଞ୍ଚିବା ପାଇଁ ଆମେ ଚେଷ୍ଟା କରିପାରିବୁ। ତାହା ପାଇଁ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପାପୀଜିତ କର, ଯେପରିକି ତାଙ୍କ ସାହାଯ୍ୟ ଦ୍ୱାରା ଆମେ ଏକ ଧାର୍ମିକ ଜୀବନରେ ରହିବା ପାଇଁ ତୁମ ସେହି ବିଶ୍ୱାସ ଦ୍ୱାରା ଆଗକୁ ବଢ଼ିପାରିବୁ। ବୁଦ୍ଧିରେ, ଜ୍ଞାନରେ, ଆଶିଷରେ ଭରାଇ ଦିଅ। ଆଉ ପରିଶେଷେ, ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି। ଶୁଣି ଗ୍ରହଣ କର, ଆମେନ୍।
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।